ମୁଁ ଫୁଲ ସିଂ କହୁଛି ଫ୍ୟାମିଲି ବସ୍ତିରୁ ପାଇଖିନା ନାହିଁ କି ପାଣି ଲାଇନ ନାହିଁ ମୋର କେହି ନାହାନ୍ତି ମୁଁ ଏକୁଟିଆ ଅଛି କିଏ କହିଲେ ଶୁଣୁ ନାହାନ୍ତି ଆପଣ ଯଦି ସାହାଯ୍ୟ କରିବେ ଭଲ ହେବ।